ଅନ୍ନପୂର୍ଣ୍ଣା ମହାରଣା ଜଗନ୍ନାଥ ବସ୍ତି 50 ନମ୍ବର ୱାର୍ଡ ଆମର ଏଠି ପାଣି ଆସୁନି, ପାଣି ଠିକ ଟାଇମରେ ଆସୁନି, ପାଣି ଓ ଆମର ଟାଙ୍କି ଉଠୁନି, ଏଇସବୁ ଅସୁବିଧା ହଉଛି। ଡ୍ରେନ ଏଠି ସଫା ସୁତୁରା ବି ହଉନି, ସବୁ ପ୍ରକାର ଅସୁବିଧା ଏଠି, ପାଣି ବି ବାହାରକୁ ଆସୁଛି, ଡ୍ରେନ ପାଣି ଗୁଡା ବାହାରକୁ ପଳେଇ ଆସୁଛି, ଏଇଭଳିଆ ଅସୁବିଧା ସବୁ ହଉଛି ଆଉ। ତାର ବ୍ୟବସ୍ଥା କରନ୍ତୁ, ଦୁଇ ଟାଇମ ଟିକେ ପାଣିର ସୁବିଧା ଟିକେ ହେଲେ ବି ଟିକେ ଭଲ ହୁଅନ୍ତା। ହଁ, ଡ୍ରେନ ଟିକେ ଗଭୀର ଟିକେ କରିକି ଟିକେ ଚଉଡ଼ା କରନ୍ତୁ, କଣ ସ୍ଲାବ ଫ୍ଲାବ ପକାନ୍ତୁ, ଭାରି ଅସୁବିଧା ହଉଛି ଆମର ଏଠି।